ആകാശവാണി. ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ତାଙ୍କ ଭିଏତନାମ ପ୍ରତିପକ୍ଷଙ୍କ ସହ କଲେ ବାର୍ତ୍ତାଳାପ। ଉଭୟ ଦେଶ ମଧ୍ୟରେ ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ। ୱାୟାନାଡ୍ର ବିପର୍ଯ୍ୟସ୍ତ ଅଞ୍ଚଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ। ଦେଶରେ ନଦୀଗୁଡ଼ିକର ସଂଯୋଗୀକରଣ ଯୋଗୁଁ ଅତିରିକ୍ତ 3 କୋଟି ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଜଳସେଚନ ହୋଇପାରିବ କହିଲେ ଜଳଶକ୍ତି ମନ୍ତ୍ରୀ। ପ୍ୟାରିସ୍ ଅଲିମ୍ପିକ୍ସ 2024ର 3 ପୋଜିସନ ପୁରୁଷ 50 ମିଟର ରାଇଫଲ୍ରେ ବ୍ରୋଞ୍ଜ ପଦକ ବିଜେତା ସ୍ୱପ୍ନିଲ କୁଶାଲେଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ଓ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ କ୍ରିକେଟ୍ ଶୃଙ୍ଖଳା ଆସନ୍ତାକାଲିଠାରୁ ହେବ ଆରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ତାଙ୍କ ଭିଏତନାମ ପ୍ରତିପକ୍ଷ ଫାମ୍ ମିନ୍ ଚିନ୍ଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ବାର୍ତ୍ତାଳାପ ପରେ ଉଭୟ ନେତା ଆଭାସୀ ମାଧ୍ୟମରେ ଭିଏତନାମର ନାତ୍ରାଙ୍ଗସ୍ଥିତ ଟେଲି କମ୍ୟୁନିକେସନ୍ସ ୟୁନିଭର୍ସିଟିରେ ଥିବା ଆର୍ମି ସଫ୍ଟୱେୟାର ପାର୍କର ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପ ଉଭୟ ଦେଶର ସହଭାଗିତାରେ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ପାଇଁ ଭାରତ 5 ନିୟୁତ ଡଲାର ସହାୟତା ପ୍ରଦାନ କରିଛି। ଏହି ଅବସରରେ ଉଭୟ ଦେଶ ମଧ୍ୟରେ ଅନେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ମଧ୍ୟରେ ସୀମା ଶୁଳ୍କ, କୃଷି ଗବେଷଣା ଓ ଶିକ୍ଷା, ସାମୁଦ୍ରିକ ଐତିହ୍ୟ, ଔଷଧୀୟ ଚାରା ଏବଂ ନ୍ୟାୟିକ କ୍ଷେତ୍ର ରହିଛି। ଭାରତର ପ୍ରସାର ଭାରତୀ ଏବଂ ଭିଏତନାମର ଭଏସ୍ ଅଫ୍ ଭିଏତନାମ ମଧ୍ୟରେ ରେଡିଓ ଓ ଟେଲିଭିଜନ ସହଯୋଗିତା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉଭୟ ଦେଶ ୟୁନେସ୍କୋ ବିଶ୍ୱ ଐତିହ୍ୟର ପୁନରୁଦ୍ଧାର ଓ ଋଣ ଚୁକ୍ତି ସମ୍ପର୍କିତ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଗତ 10 ବର୍ଷ ମଧ୍ୟରେ ଭାରତ ଭିଏତନାମ ସମ୍ପର୍କ ଦୃଢ଼ୀଭୂତ ହୋଇଛି। ଦ୍ୱିପାକ୍ଷିକ ବାଣିଜ୍ୟରେ 85% ଅଭିବୃଦ୍ଧି ଘଟିଛି। ଭିଏତନାମ ପ୍ରଧାନମନ୍ତ୍ରୀ ଓ ତାଙ୍କ ପ୍ରତିନିଧି ଦଳ ଆଜି ସକାଳେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ଶ୍ରୀ ମୋଦି ସେମାନଙ୍କୁ ସ୍ୱାଗତ କରିଥିଲେ। ଭିଏତନାମ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ଚୀନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟସୂଚୀ ରହିଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ବରିଷ୍ଠ ସେନା ଅଧିକାରୀମାନଙ୍କ ସହ ଆଲୋଚନା ପରେ ୱାୟାନାଡ୍ର ମୁଣ୍ଡାକାଇ ବିପର୍ଯ୍ୟସ୍ତ ଅଞ୍ଚଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ଗତ ମଙ୍ଗଳବାର ଦିନ ଭୂସ୍ଖଳନ ଘଟି ସେହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଆଜି ଅପରାହ୍ନରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, କିଛି ଲୋକ ବର୍ତ୍ତମାନ ମଧ୍ୟ ନିଖୋଜ ରହିଛନ୍ତି ଓ ଆଉ କିଛି ମୃତଦେହ ଧ୍ୱଂସାବଶେଷ ତଳେ ପୋତି ହୋଇ ରହିଥିବାର ଆଶଙ୍କା କରାଯାଉଛି। ସେ ମଧ୍ୟ ସେନାବାହିନୀ ଦ୍ୱାରା ରିଲିଫ ଓ ଉଦ୍ଧାର କାର୍ଯ୍ୟର ପ୍ରଶଂସା କରିଛନ୍ତି। ଚାଲିୟାର ନଦୀରେ ଭାସି ଯାଇଥିବା ଆଉ କିଛି ମୃତ ଶରୀର ଉଦ୍ଧାର କରାଯିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କୁ ଥଇଥାନ ଏବଂ ସେମାନଙ୍କ ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟନ ସେହି ଅଞ୍ଚଳରେ ସଂକ୍ରାମକ ରୋଗର ମୁକାବିଲା କ୍ଷେତ୍ରରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ବିଜୟନ କହିଛନ୍ତି, ରାଜସ୍ୱ, ଜଙ୍ଗଲ, ପର୍ଯ୍ୟଟନ ଓ ପୂର୍ତ୍ତ, ତଫସିଲଭୁକ୍ତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ମନ୍ତ୍ରୀମାନଙ୍କୁ ନେଇ କ୍ୟାବିନେଟ୍ ସବ୍ କମିଟି ଗଠନ କରାଯାଇଛି। ସେହି କମିଟି ୱାୟାନାଡ୍ରେ ଅବସ୍ଥାନ କରି ରିଲିଫ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିବେ। ଭୂସ୍ଖଳନ ଯୋଗୁଁ ଅନେକ ଦସ୍ତାବିଜ ଓ ପ୍ରମାଣପତ୍ର ନଷ୍ଟ ହୋଇଥିବା ବେଳେ ସେଗୁଡ଼ିକୁ ପୁନଃ ଯୋଗାଇ ଦେବାକୁ ସେ ଆଶ୍ୱାସନା ଦେଇଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ସର୍ବଦଳୀୟ ବୈଠକରେ ଆଲୋଚନା କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହ ପରିସ୍ଥିତିର ସମୀକ୍ଷା କରିଥିଲେ। ସରକାର କହିଛନ୍ତି, ଦେଶରେ ନଦୀଗୁଡ଼ିକର ସଂଯୋଗୀକରଣ ଯୋଗୁଁ ଅତିରିକ୍ତ 3.5 କୋଟି ହେକ୍ଟର ଜମିରେ ଜଳସେଚନ ଓ 34,000 ମେଗାୱାଟ ଜଳବିଦ୍ୟୁତ୍ ଉତ୍ପାଦନ ହୋଇପାରିବ। ଏଥିପାଇଁ ଦେଶରେ ଚିହ୍ନଟ ହୋଇଥିବା 30ଟି ନଦୀର ଆନ୍ତଃ ସଂଯୋଗୀକରଣ ସମ୍ପୃକ୍ତ ରାଜ୍ୟସମୂହର ସହମତି କ୍ରମେ କାର୍ଯ୍ୟକାରୀ ହୋଇପାରିବ। ସମ୍ପ୍ରତି କେନ୍ ବେଟୁଆ ସଂଯୋଗୀକରଣ ପ୍ରକଳ୍ପ ଦେଶରେ ଏକମାତ୍ର ଓ ପ୍ରଥମ କରି କାର୍ଯ୍ୟକାରୀ କରାଯାଉଛି। ଲୋକସଭାରେ ଏକ ଲିଖିତ ଉତ୍ତରରେ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି, ବର୍ତ୍ତମାନ ପ୍ରକଳ୍ପ ପାଇଁ ଆନୁଷଙ୍ଗିକ ପ୍ରାକ୍ ପ୍ରସ୍ତୁତି, ଜମି ଅଧିଗ୍ରହଣ ଓ ଅନୁମତି ପତ୍ର ପାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ପ୍ରକଳ୍ପ 2030 ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆନ୍ତଃ ନଦୀଗର୍ଭ ଜଳ ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ଜାତୀୟ ଜଳ ବିକାଶ ସଂସ୍ଥା 30ଟି ନଦୀକୁ ଚିହ୍ନଟ କରିଛି ଓ କାର୍ଯ୍ୟାନ୍ୱୟନ ପାଇଁ ସମସ୍ତ ପ୍ରାକ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆକାଶବାଣୀରୁ ଦେଶରେ ରେଳ ଦୁର୍ଘଟଣାକୁ ରୋକିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି। ଆଜି ଲୋକସଭାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ମନ୍ତ୍ରଣାଳୟ ପାଇଁ ଅନୁଦାନ ଦାବି କରିବା ଅବସରରେ କହିଛନ୍ତି, ୟୁପିଏ ଶାସନ କାଳରେ ବର୍ଷକୁ ହାରାହାରି 171 ରେଳ ଦୁର୍ଘଟଣା ଘଟୁଥିବା ବେଳେ ଏନ୍ଡିଏ ସରକାର ଅମଳରେ ଏହା 68କୁ ହ୍ରାସ ପାଇଛି। ତେବେ ରେଳ ଯାତ୍ରାରେ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ସବୁ କ୍ଷେତ୍ରରୁ ବ୍ୟାପକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି 2022-23 ବର୍ଷରେ ରେଳ ନିରାପତ୍ତା କ୍ଷେତ୍ର ପାଇଁ 87,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା 98,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିଲା। ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ବଜେଟ୍ରେ 1,08,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରେଳ ନିରାପତ୍ତା ପାଇଁ ଆବଶ୍ଚନ କରାଯାଇଛି। ବର୍ତ୍ତମାନ ସମୟରେ ମାନବ ବିହୀନ ଲେବୁଲ କ୍ରସିଂଗୁଡ଼ିକ ଦେଶରୁ ଉଚ୍ଛେଦ କରାଯାଇଛି। ଅଯୋଧ୍ୟା ରେଳ ଷ୍ଟେସନ ବାବଦରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ପକ୍ଷରୁ ବିଭ୍ରାନ୍ତିକର ତଥ୍ୟ ପ୍ରସାର କରାଯାଉଥିବାର ମନ୍ତ୍ରୀ ଅଭିଯୋଗ କରିଛନ୍ତି। ଏହି ଅବସରରେ ଶ୍ରୀ ବୈଷ୍ଣବ ଆଉ 85 ଅମୃତ ଭାରତ ଟ୍ରେନ୍ ନିର୍ମାଣ ପାଇଁ ସରକାର ନିଷ୍ପଭି ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି। ରେଳ ବିଭାଗରେ ନିଯୁକ୍ତି ଉପରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି 2014 ପରଠାରୁ ଭାରତୀୟ ରେଳବାଇରେ 5,00,000ରୁ ଅଧିକ ନିଯୁକ୍ତି ଦିଆଯାଇଛି। ଏହା ୟୁପିଏ ଶାସନ କାଳରେ 4,11,000 ଥିଲା। ପ୍ୟାରିସ୍ ଅଲମ୍ପିକ୍ସ 2024ର ଷଷ୍ଠ ଦିବସରେ ଭାରତ ପାଇଁ ମିଶ୍ରିତ ଫଳ ଦେଖିବାକୁ ମିଳିଛି। ପୁରୁଷ 50 ମିଟର ରାଇଫଲ ଥ୍ରୀ ପୋଜିସନରେ ସ୍ୱପ୍ନିଲ କୁଶାଲେ ଭାରତ ପାଇଁ ତୃତୀୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। 28 ବର୍ଷୀୟ କୁଶାଲେ ଏହି ବର୍ଗରେ ପ୍ରଥମ ଭାରତୀୟ ବନ୍ଧୁକ ଚାଳକ ଭାବେ ଏହି ସଫଳତା ପାଇଛନ୍ତି। ତେବେ ଏହି ବର୍ଗରେ ମହିଳା ଦଳକୁ ନିରାଶାର ସାମ୍ନା କରିବାକୁ ପଡ଼ିଛି। ମହିଳା ଦଳ ଯୋଗ୍ୟତା ପର୍ଯ୍ୟାୟରେ ବିଫଳ ହୋଇଛି। ସେହିପରି ମୁଷ୍ଟିଯୁଦ୍ଧରେ ନିଖତ ଜରିନ୍ ଚୀନ୍ର ଶୀର୍ଷ ମାନ୍ୟତାପ୍ରାପ୍ତ ୟୁଙ୍କଠାରୁ 16 ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ହକିରେ ଭାରତ ଗ୍ରୁପ୍ ବି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ବେଲ୍ଜିୟମ୍ଠାରୁ 1-2 ଗୋଲ୍ରେ ପରାସ୍ତ ହୋଇଛି। ବ୍ୟାଡ୍ମିଣ୍ଟନରେ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଓ ଚିରାଗ ସେଟ୍ଟି ଯୋଡ଼ି ପୁରୁଷ ଡବଲ୍ସର କ୍ୱାର୍ଟର ଫାଇନାଲ୍ରେ ମାଲେସିଆର ଆରୁନ୍ ଚିଆ ଓ ସୋ ୱିକ୍ ଯୋଡ଼ିଙ୍କଠାରୁ 21-13, 14-21 ଓ 16-21 ସେଟ୍ରେ ପରାସ୍ତ ହୋଇଛନ୍ତି। ତେବେ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ପିଭି ସିନ୍ଧୁ ଆଜି ସନ୍ଧ୍ୟାରେ ଚୀନ୍ର ହେ ବିଙ୍ଗ୍ ଜିଆଓଙ୍କ ମଧ୍ୟରେ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା ହେବ। ପ୍ୟାରିସ୍ ଅଲିମ୍ପିକ୍ସ 2024ର ଥ୍ରୀ ପୋଜିସନ୍ ପୁରୁଷ 50 ମିଟର ରାଇଫଲ୍ରେ ବ୍ରୋଞ୍ଜ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ସ୍ୱପ୍ନିଲ କୁଶାଲେଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି ଅଲିମ୍ପିକ୍ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଭାରତ ବନ୍ଧୁକ ଚାଳନାରେ 3ଟି ପଦକ ଜିତିଛି। ବନ୍ଧୁକ ଚାଳନାରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତ୍ ଭାରତକୁ ଗର୍ବିତ କରିଛନ୍ତି। ରାଷ୍ଟ୍ରପତି ଆଗାମୀ ପ୍ରତିଯୋଗିତା ପାଇଁ ସମସ୍ତ କ୍ରୀଡ଼ାବିତ୍ଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ସ୍ୱପ୍ନିଲ କୁଶାଲେ ଭାରତକୁ ଆହୁରି ଗୌରବାନ୍ୱିତ କରିବେ ବୋଲି କାମନା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକର ସ୍ୱପ୍ନିଲ କୁଶାଲେଙ୍କୁ ଶୁଭେଚ୍ଛା ଜଣାଇବା ସହ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି କୁଶାଲେଙ୍କର ନିରନ୍ତର ସାଧନା ଓ ଉତ୍ସର୍ଗୀକୃତ ମନୋଭାବ ବିଶ୍ୱ ମଞ୍ଚରେ ସମଗ୍ର ଦେଶକୁ ଗର୍ବିତ କରିଛି। ଉପରାଷ୍ଟ୍ରପତି କୁଶାଲେଙ୍କର ଉତ୍ତରୋତ୍ତର ସଫଳତା କାମନା କରିଛନ୍ତି। ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସ୍ୱପ୍ନିଲ କୁଶାଲେଙ୍କର ଏହା ଅସାଧାରଣ ପ୍ରଦର୍ଶନ, ତାଙ୍କର ଅନନ୍ୟ କୌଶଳ ପ୍ରଦର୍ଶନ ଏବଂ ଦକ୍ଷତା ତାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଶ୍ରୀ ମୋଦି କହିଛନ୍ତି ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ଭାବେ ଏହି ବର୍ଗରେ ସେ ପଦକ ଜିତିଛନ୍ତି, ଯାହା ପ୍ରତ୍ୟେକ ଭାରତୀୟଙ୍କ ମନରେ ଖୁସି ଭରିଦେଇଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳା ଆସନ୍ତାକାଲିଠାରୁ ଆରମ୍ଭ ହେବ। ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାର କଲମ୍ବୋସ୍ଥିତ ପ୍ରେମଦାସା ଷ୍ଟାଡିୟମ୍ରେ ଖେଳାଯିବ। ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆସନ୍ତା 4 ତାରିଖ ଏବଂ ତୃତୀୟ ମ୍ୟାଚ୍ 7 ତାରିଖରେ ଅନୁଷ୍ଠିତ ହେବ। ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 2:30ରେ ଆରମ୍ଭ ହେବ। 50 ଓଭର ବିଶିଷ୍ଟ ଏହି ମ୍ୟାଚ୍ଗୁଡ଼ିକରେ ରୋହିତ ଶର୍ମା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ଦଳରେ ବିରାଟ କୋହଲି ଏବଂ ଶ୍ରେୟସ୍ ଆୟର ମଧ୍ୟ ଅଛନ୍ତି। ଏହା ପୂର୍ବରୁ ସୂର୍ଯ୍ୟ କୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ଟି20 ଶୃଙ୍ଖଳାକୁ 3-0ରେ ଜିତି ସାରିଛି। ବେରୁଟ୍ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସମସ୍ତ ଭାରତୀୟ ନାଗରିକଙ୍କୁ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ଲେବାନନ ଯାତ୍ରା ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସମ୍ପ୍ରତି ସେହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବା ଲକ୍ଷ୍ୟ କରି ଦୂତାବାସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ତାଙ୍କ ଭିଏତନାମ ପ୍ରତିପକ୍ଷଙ୍କ ସହ କଲେ ବାର୍ତ୍ତାଳାପ। ଉଭୟ ଦେଶ ମଧ୍ୟରେ ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ। ୱାୟାନାଡ୍ର ବିପର୍ଯ୍ୟସ୍ତ ଅଞ୍ଚଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍। ଦେଶର ନଦୀଗୁଡ଼ିକର ସଂଯୋଗୀକରଣ ଯୋଗୁଁ ଅତିରିକ୍ତ 3 କୋଟି ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଜଳସେଚନ ହୋଇପାରିବ କହିଲେ ଜଳଶକ୍ତି ମନ୍ତ୍ରୀ। ପ୍ୟାରିସ୍ ଅଲିମ୍ପିକ୍ 2024ର 3 ପୋଜିସନ୍ ପୁରୁଷ 50 ମିଟର ରାଇଫଲ୍ରେ ବ୍ରୋଞ୍ଜ ପଦକ ବିଜେତା ସ୍ୱପ୍ନିଲ କୁଶାଲଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ କ୍ରିକେଟ୍ ଶୃଙ୍ଖଳା ଆସନ୍ତାକାଲିଠାରୁ ହେବ ଆରମ୍ଭ। ସମ୍ବାଦ ଶେଷ ହେଲା।